ଓମ୍ ଶାନ୍ତି। ଆଜି 17 ଡିସେମ୍ବର 2024 ପ୍ରାଣ ପ୍ୟାରା ବାପଦାଦାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ, ତୁମେମାନେ ନିଜର ସୌଭାଗ୍ୟ ଗଢ଼ିବା ପାଇଁ ବାବାଙ୍କ ପାଖକୁ ଆସିଛ। ପରମ ସୌଭାଗ୍ୟ ସେହି ସନ୍ତାନମାନଙ୍କୁ ମିଳିଥାଏ ଯାହାଙ୍କର ସବୁକିଛି ଈଶ୍ୱର ସ୍ୱୀକାର କରିଥାନ୍ତି। ଆଜିର ପ୍ରଶ୍ନ, ପିଲାମାନଙ୍କର କେଉଁ ଗୋଟିଏ ଭୁଲ ଯୋଗୁଁ ମାୟା ବହୁତ ବଳବାନ ହୋଇଯାଉଛି? ତ ବାବା ଉତ୍ତରରେ କହୁଛନ୍ତି, ପିଲାମାନେ ଭଜନ ସମୟରେ ବାବାଙ୍କୁ ଭୁଲି ଯାଉଛନ୍ତି। ବାବାଙ୍କୁ ନ ଖୁଆଇବା କାରଣରୁ ମାୟା ଭଜନ ଖାଇଯାଉଛି, ଯାହାଦ୍ୱାରା ସେ ବଳବାନ ହୋଇଯାଉଛି, ପୁଣି ପିଲାମାନଙ୍କୁ ହିଁ ହଇରାଣ କରୁଛି। ଏହି ଛୋଟ ଭୁଲ ପିଲାମାନଙ୍କୁ ମାୟାଠାରୁ ହରାଇ ଦେଉଛି। ସେଥିପାଇଁ ବାବାଙ୍କର ଆଜ୍ଞା ହେଉଛି, ପିଲାମାନେ ଜଗଯୁକ୍ତ ହୋଇ ଭଜନ କର, ଦୃଢ଼ ପ୍ରତିଜ୍ଞା କର, ତୁମ ସହିତ ଖାଇପି ଯେତେ ମନେ ପକାଇବ ବାବା ସେତେ ଖୁସି ହେବେ। ଆଜିର ଗୀତ, ଆଜ ନେହି ତ କଲ୍ ବିଖରେଙ୍ଗେ ଇହ ବାଦଲ, ଓମ୍ ଶାନ୍ତି। ପିଲାମାନେ ଜାଣୁଛନ୍ତି କି ଆମର ଦୁର୍ଭାଗ୍ୟର ଦିନ ପରିବର୍ତ୍ତିତ ହୋଇ ଏବେ ସଦାକାଳ ପାଇଁ ସୌଭାଗ୍ୟର ଦିନ ଆସୁଛି। ପୁରୁଷାର୍ଥର କ୍ରମ ଅନୁସାରେ ଭାଗ୍ୟ ବଦଳି ଚାଲିଛି। ସ୍କୁଲରେ ମଧ୍ୟ ଭାଗ୍ୟ ବଦଳି ଥାଏ ନା, ଅର୍ଥାତ୍ ଉଚ୍ଚ ହୋଇଯାଇଥାଏ। ତୁମେ ଭଲ ଭାବରେ ଜାଣିଛ, ଏବେ ଏହି ରାତ୍ରି ଶେଷ ହେବାକୁ ଯାଉଛି। ବର୍ତ୍ତମାନ ଆମର ଭାଗ୍ୟ ବଦଳୁଛି, ଜ୍ଞାନର ବର୍ଷା ହୋଇଚାଲିଛି। ସେନ୍ସିବୁଲ ଅର୍ଥାତ୍ ଜ୍ଞାନୀ ପିଲାମାନେ ଜାଣିଛନ୍ତି, ବରାବର ଦୁର୍ଭାଗ୍ୟଶାଳୀରୁ ଆମେ ସୌଭାଗ୍ୟଶାଳୀ ହେଉଛୁ, ଅର୍ଥାତ୍ ସ୍ୱର୍ଗର ମାଲିକ ହେଉଛୁ। ପୁରୁଷାର୍ଥର କ୍ରମ ଅନୁସାରେ ଆମେ ନିଜର ଦୁର୍ଭାଗ୍ୟରୁ ସୌଭାଗ୍ୟ ଗଢ଼ୁଛୁ। ଏବେ ରାତିରୁ ଦିନ ହେବାକୁ ଯାଉଛି, ଏ କଥା ତୁମେ ପିଲାମାନଙ୍କ ବ୍ୟତୀତ ଆଉ କାହାକୁ ଜଣାନାହିଁ। ବାବା ଗୁପ୍ତ ଅଟନ୍ତି, ତେଣୁ ତାଙ୍କର କଥା ମଧ୍ୟ ଗୁପ୍ତ ଅଟେ। ଯଦିଓ ମନୁଷ୍ୟମାନେ ସହଜ ରାଜଯୋଗ ଓ ସହଜ ଜ୍ଞାନର କଥା ଶାସ୍ତ୍ରରେ ଲେଖିଛନ୍ତି, କିନ୍ତୁ ଯେଉଁମାନେ ଲେଖିଛନ୍ତି ସେମାନେ ତ ମରିଗଲେଣି, ବାକି ଯେଉଁମାନେ ପଢୁଛନ୍ତି ସେମାନେ କିଛି ବୁଝିପାରୁ ନାହାନ୍ତି, କାହିଁକି ନା ବୁଦ୍ଧିହୀନ ଅଟନ୍ତି। କେତେ ଫରକ ରହିଛି, ତୁମେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ବୁଝୁଛ, ସମସ୍ତେ ତ ଏକାପରି ପୁରୁଷାର୍ଥ କରୁନାହାନ୍ତି। ଦୁର୍ଭାଗ୍ୟ କାହାକୁ ଓ ସୌଭାଗ୍ୟ କାହାକୁ କୁହାଯାଏ, ଏ କଥା କେବଳ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ, ଅନ୍ୟ ସମସ୍ତେ ତ ଘୋର ଅନ୍ଧକାରରେ ରହିଛନ୍ତି, ତାଙ୍କୁ ବୁଝାଇ ଜାଗ୍ରତ କରିବାକୁ ହେବ। ସୂର୍ଯ୍ୟବଂଶୀମାନଙ୍କୁ ସୌଭାଗ୍ୟଶାଳୀ କୁହାଯାଉଛି, ସେହିମାନେ ହିଁ ସୁହୁଳ କଳା ସମ୍ପୂର୍ଣ୍ଣ ଅଟନ୍ତି। ଯେଉଁ ବାବା ସ୍ୱର୍ଗର ରଚନା କରୁଛନ୍ତି, ତାଙ୍କ ଦ୍ୱାରା ଆମେ ସ୍ୱର୍ଗକୁ ଯିବା ପାଇଁ ନିଜର ସୌଭାଗ୍ୟ ଗଢ଼ୁଛୁ। ଯେଉଁମାନେ ଇଂରାଜୀ ଜାଣିଛନ୍ତି, ତାଙ୍କୁ ମଧ୍ୟ ତୁମେ ବୁଝାଇ ପାରିବ ଯେ ଆମେ ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତାଙ୍କ ଦ୍ୱାରା ସ୍ୱର୍ଗର ସୌଭାଗ୍ୟ ଗଢ଼ୁଛୁ। ସ୍ୱର୍ଗରେ ହେଉଛି ସୁଖ, ନର୍କରେ ରହିଛି ଦୁଃଖ। ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସତ୍ୟଯୁଗରେ ସୁଖ, ଆଇରନ୍ ଏଜ୍ ଅର୍ଥାତ୍ କଳିଯୁଗରେ ଦୁଃଖ। ଏହା ବିଲକୁଲ ସହଜ କଥା ଅଟେ। ଆମେ ଏବେ ପୁରୁଷାର୍ଥ କରୁଛୁ, ଇଂରେଜ ଖ୍ରୀଷ୍ଟିଆନ ଆଦି ବହୁତ ଆସିବେ, କୁହ ଆମେ ଏବେ କେବଳ ସ୍ୱର୍ଗର ରଚୟିତା ଏକ ଈଶ୍ୱର ପିତାଙ୍କୁ ହିଁ ମନେ ପକାଉଛୁ, କାହିଁକି ନା ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି। ବାବା କହୁଛନ୍ତି, ତୁମକୁ ମୋ ପାଖକୁ ଆସିବାକୁ ହେବ, ଯେପରି ତୀର୍ଥକୁ ଯାଇଥାନ୍ତି ନା, ବୌଦ୍ଧମାନଙ୍କର ନିଜସ୍ୱ ତୀର୍ଥସ୍ଥାନ ରହିଛି ଓ ଖ୍ରୀଷ୍ଟିଆନମାନଙ୍କର ନିଜର ତୀର୍ଥସ୍ଥାନ ରହିଛି, ପ୍ରତ୍ୟେକଙ୍କର ନିଜ ନିଜର ନୀତି ପ୍ରଥା ରହିଛି। ଆମର ଏଠାରେ ହେଲା ବୁଦ୍ଧିଯୋଗର କଥା, ଯେଉଁଠାରୁ ଅଭିନୟ କରିବାକୁ ଆସିଛୁ ସେହିଠାରୁ ପୁଣି ଯିବାକୁ ହେବ। ସେ ହେଉଛନ୍ତି ସ୍ୱର୍ଗ ସ୍ଥାପନ କରୁଥିବା ଈଶ୍ୱରୀୟ ପିତା। ସେ ଆମକୁ କହିଛନ୍ତି, ଆମେ ତୁମକୁ ମଧ୍ୟ ସତ୍ୟ ରାସ୍ତା ବତାଉଛୁ। ବାବା ଈଶ୍ୱର ପିତାଙ୍କୁ ମନେ ପକାଇଲେ ଅନ୍ତିମ ସ୍ମୃତି ଅନୁସାରେ ଗତି ହୋଇଯିବ। କେହି ରୋଗଗ୍ରସ୍ତ ହେଲେ ତାଙ୍କୁ ସମସ୍ତେ ଯାଇ ସାବଧାନ କରାଇଥାନ୍ତି କି ରାମ ନାମ କୁହ। ବଙ୍ଗଳାର ଯଦି କେହି ମୃତ୍ୟୁରେ ଅନ୍ତିମ ସ୍ଥିତିରେ ରହିଥାନ୍ତି, ତେବେ ତାଙ୍କୁ ଗଙ୍ଗାକୂଳକୁ ନେଇଯାଇ କହିଥାନ୍ତି, ହରି ବୋଲୋ ହରି ବୋଲୋ, ତେବେ ହରିଙ୍କ ପାଖକୁ ଚାଲିଯିବ, କିନ୍ତୁ କେହି ଯାଇ ନଥାନ୍ତି। ସତ୍ୟଯୁଗରେ ତ କେହି କହିବେ ନାହିଁ କି ରାମ ରାମ କୁହ ଅଥବା ହରି ବୋଲ କୁହ। ଦ୍ୱାପରରୁ ପୁଣି ଏହି ଭକ୍ତି ମାର୍ଗ ଆରମ୍ଭ ହୋଇଥାଏ। ଏପରି ନୁହେଁ କି ସତ୍ୟଯୁଗରେ କୌଣସି ଭଗବାନ ଅଥବା ଗୁରୁଙ୍କୁ ମନେ ପକାଯିବ, ସେଠାରେ ତ କେବଳ ନିଜର ଆତ୍ମାକୁ ହିଁ ମନେ ପକାଯାଇଥାଏ। ମୁଁ ଆତ୍ମା, ଗୋଟିଏ ଶରୀର, ଛାଡ଼ି ଆଉ ଗୋଟିଏ ନେବି, ସେଠାରେ ନିଜର ବାଦଶାହୀ ହିଁ ମନେ ରହିଥାଏ। ଜାଣିଥାନ୍ତି ଯେ ଆମେ ରାଜା ଘରେ ଯାଇ ଜନ୍ମ ନେବୁ, ନିଶ୍ଚୟ ହୋଇଯାଇଛି କି ବାଦଶାହୀ ତ ମିଳିବ ନା। ବାକି କାହାକୁ ମନେ ପକାଇବେ ଅଥବା ଦାନ ପୁଣ୍ୟ କରିବେ, ସେଠାରେ କେହି ଗରିବ ରହିବେ ନାହିଁ। ଯେଉଁମାନେ ଦାନ ପୁଣ୍ୟ କରିବେ, ଭକ୍ତି ମାର୍ଗ ନୀତି ପ୍ରଥା ଓ ଜ୍ଞାନ ମାର୍ଗର ନୀତି ପ୍ରଥା ଅଲଗା ଅଲଗା ଅଟେ। ଏବେ ତୁମେ ବାବାଙ୍କୁ ସବୁ କିଛି ଦେଇ ଏକୋଇଶ ଜନ୍ମର ବର୍ଷା ନେଇଛ, ବାସ୍ ପୁଣି ଦାନ ପୁଣ୍ୟ କରିବାର ଆବଶ୍ୟକତା ନାହିଁ। ଈଶ୍ୱର ବାବାଙ୍କୁ ଆମେ ସବୁ କିଛି ଦେଇ ଦେଉଛୁ, ଈଶ୍ୱର ହିଁ ସ୍ୱୀକାର କରୁଛନ୍ତି। ସ୍ୱୀକାର ନ କଲେ ପୁଣି ଦେବେ କିପରି? ଯଦି ସ୍ୱୀକାର ନ କଲେ ତେବେ ତାହା ମଧ୍ୟ ଦୁର୍ଭାଗ୍ୟ ଅଟେ। ସ୍ୱୀକାର କରିବାକୁ ପଡ଼ିଥାଏ, ତାହେଲେ ପିଲାମାନଙ୍କର ସଂସାର ମମତ୍ୱ ତୁଟିଯିବ। ଏହି ରହସ୍ୟ ମଧ୍ୟ ତୁମେ ପିଲାମାନେ ହିଁ ଜାଣିଛ। ଯେତେବେଳେ ଆବଶ୍ୟକ ନଥିବ ସେତେବେଳେ ସ୍ୱୀକାର କାହିଁକି କରିବେ? ଏଠାରେ ତ କିଛି ଧନ ଏକତ୍ର କରିବାର ନାହିଁ, ଏଠାରୁ ତ ମମତ୍ୱ ତୁଟାଇ ଦେବାକୁ ପଡ଼ିଥାଏ। ବାବା ବୁଝାଉଛନ୍ତି, ବାହାରକୁ କୁଆଡ଼େ ଗଲେ ନିଜକୁ ବହୁତ ହାଲୁକା ଅନୁଭବ କର। ଆମେ ଆତ୍ମା ବାବାଙ୍କର ସନ୍ତାନ ଅଟୁ, ଆମେ ଆତ୍ମା ରକେଟ ଠାରୁ ମଧ୍ୟ ତୀକ୍ଷ୍ଣ ଅଟୁ। ଏହିପରି ଦେହି ଅଭିମାନୀ ହୋଇ ଚାଲିଲେ କେବେ ହେଲେ ଥକିଯିବ ନାହିଁ, ଦେହର ଅଭିମାନ ଆସିବ ନାହିଁ। ଯେପରି ଏହି ପାଦ ଚାଲୁନାହିଁ, ଆମେ ଉଡ଼ି ଉଡ଼ି ଯାଉଛୁ। ଦେହି ଅଭିମାନୀ ହୋଇ ତୁମେ ଯେଉଁଆଡ଼େ ଚାହିଁବ ଯାଇପାରିବ। ଆଗରୁ ତ ଲୋକମାନେ ତୀର୍ଥ ଆଦିକୁ ପାଦରେ ହିଁ ଚାଲି ଚାଲି ଯାଉଥିଲେ। ସେ ସମୟରେ ମନୁଷ୍ୟମାନଙ୍କର ବୁଦ୍ଧି ତମ ପ୍ରଧାନ ନଥିଲା, ବହୁତ ଶ୍ରଦ୍ଧାର ସହିତ ଯାଉଥିଲେ, ଥକି ଯାଉନଥିଲେ। ବାବାଙ୍କୁ ୟାଦ କରିବା ଦ୍ୱାରା ସାହାଯ୍ୟ ତ ମିଳିବ ନା, ଯଦିଓ ତାହା ପଥରର ମୂର୍ତ୍ତି ଅଟେ, କିନ୍ତୁ ବାବା ସେ ସମୟରେ ଅଳ୍ପ କାଳ ନିମନ୍ତେ ମନସ୍କାମନା ପୂର୍ଣ୍ଣ କରିଦେଇଥାନ୍ତି। ସେ ସମୟରେ ରଜ ପ୍ରଧାନ ସ୍ମୃତି ଥିଲା, ତେଣୁ ତାହା ଦ୍ୱାରା ମଧ୍ୟ ବଳ ମିଳୁଥିଲା। ତୀର୍ଥଯାତ୍ରାକୁ ଚାଲି ଚାଲି ଗଲେ ମଧ୍ୟ ହାଲିଆ ଲାଗୁନଥିଲା। ବର୍ତ୍ତମାନ ତ ବଡ଼ ବଡ଼ ଲୋକମାନେ ତୁରନ୍ତ ଥକି ଯାଉଛନ୍ତି, ଗରିବ ଲୋକମାନେ ଅନେକ ତୀର୍ଥକୁ ଯାଇଥାନ୍ତି, ସାହୁକାର ଲୋକମାନେ ବହୁତ ଆଡମ୍ବର ସହିତ ଘୋଡ଼ା ଆଦିରେ ଯାଇଥାନ୍ତି, ଗରିବମାନେ ପାଦରେ ଚାଲି ଚାଲି ଯାଇଥାନ୍ତି। ଭାବନାର ଭଡ଼ା ଯେତେ ଗରିବମାନଙ୍କୁ ମିଳିଥାଏ ସେତେ ସାହୁକାରମାନଙ୍କୁ ମିଳିନଥାଏ। ବର୍ତ୍ତମାନ ସମୟରେ ମଧ୍ୟ ତୁମେ ଜାଣୁଛ ବାବା ଦୀନବନ୍ଧୁ ଅଟନ୍ତି, ପୁଣି ଦ୍ୱନ୍ଦ୍ୱରେ କାହିଁକି ପଡୁଛ, ଭୁଲି ଯାଉଛ କାହିଁକି? ବାବା କହୁଛନ୍ତି ତୁମକୁ କୌଣସି କଷ୍ଟ କରିବାକୁ ପଡ଼ିବ ନାହିଁ, କେବଳ ଏକମାତ୍ର ସାଜନ ଅର୍ଥାତ୍ ପ୍ରିୟତମଙ୍କୁ ୟାଦ କରିବାକୁ ହେବ। ତୁମେ ସମସ୍ତେ ସଜନୀ ଅର୍ଥାତ୍ ପ୍ରିୟତମା ଅଟ, ତେଣୁ ସଜନକୁ ମନେ ପକାଇବାକୁ ପଡ଼ିବ। ସେହି ସାଜନକୁ ଭୋଗ ନ ଲଗାଇ ଖାଇବାକୁ ତୁମକୁ ଲଜ୍ଜା ଲାଗୁନାହିଁ? ସେ ସାଜନ ବି ଅଟନ୍ତି, ପୁଣି ବାପ ମଧ୍ୟ ଅଟନ୍ତି। କହୁଛନ୍ତି ମତେ ତୁମେ ଖୁଆଇବ ନାହିଁ, ତୁମକୁ ତ ମତେ ଖୁଆଇବା ଉଚିତ ନା। ଦେଖ ବାବା କେତେ ଉପାୟ ବତାଉଛନ୍ତି, ତୁମେ ବାବା ଅଥବା ସାଜନ ବୋଲି ମାନୁଛ ନା? ଯିଏ ତୁମକୁ ଖୁଆଉଛନ୍ତି ପ୍ରଥମେ ତ ତାଙ୍କୁ ଖୁଆଇବା ଦରକାର। ବାବା କହୁଛନ୍ତି ମତେ ଭୋଗ ଲଗାଇ ମୋ ୟାଦରେ ଖାଓ, ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ। ବାବା ବାରମ୍ବାର ବୁଝାଉଛନ୍ତି ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ପଡ଼ିବ। ବାବା ନିଜେ ମଧ୍ୟ ବାରମ୍ବାର ପୁରୁଷାର୍ଥ କରି ଚାଲିଛନ୍ତି, ତୁମ କୁମାରୀମାନଙ୍କ ପାଇଁ ତ ଏହା ବହୁତ ସହଜ ଅଟେ, ତୁମେ ବିଲକୁଲ ସିଢ଼ି ଚଢ଼ି ହିଁ ନାହଁ ଅର୍ଥାତ୍ ବିବାହ କରିନାହଁ, କନ୍ୟାର ତ ସଜନ ସହିତ ନିର୍ବନ୍ଧ ହୋଇ ହିଁ ଥାଏ। ତେବେ ଏପରି ସଜନକୁ ୟାଦ କରି ଭୋଜନ ଖାଇବା ଉଚିତ, ଆମେ ତାଙ୍କୁ ମନେ ପକାଉଛୁ, ସେ ଆମ ପାଖକୁ ଆସୁଛନ୍ତି, ୟାଦ କରିବ ତ ସେ ଭାଷଣା ନେବେ, ତେଣୁ ଏହିପରି କଥା ସବୁ ବାବାଙ୍କ ସାଥିରେ ହେବା ଉଚିତ। ରାତ୍ରି ଉଜାଗର ହେଲେ ତୁମର ଏହିପରି ଅଭ୍ୟାସ ହୋଇଯିବ, ଅଭ୍ୟାସ ହୋଇଗଲେ ପୁଣି ଦିନର ମଧ୍ୟ ସ୍ମୃତି ରହିବ, ଭଜନ ସମୟରେ ମଧ୍ୟ ୟାଦ କରିବା ଉଚିତ। ସାଜନଙ୍କ ସହିତ ତୁମର ନିର୍ବନ୍ଧ ହୋଇଛି, ତୁମ ସହିତ ଖାଇବି ଏହିପରି ପକ୍କା ପ୍ରଣ କରିବାକୁ ହେବ। ଯଦି ୟାଦ କରିବ ତେବେ ତ ଯାଇ ସେ ଖାଇବେ ନା, ତାଙ୍କୁ ତ କେବଳ ଭାଷଣା ହିଁ ମିଳିବ, କାହିଁକି ନା ତାଙ୍କର ନିଜର ଶରୀର ନାହିଁ। କୁମାରୀମାନଙ୍କ ନିମନ୍ତେ ତ ବହୁତ ସହଜ, ଏମାନଙ୍କ ନିମନ୍ତେ ଅଧିକ ସହଯୋଗ ରହିଛି। ଶିବ ବାବା ଆମର ସୁନ୍ଦର ସାଜନ କେତେ ମିଠା ଅଟନ୍ତି, ଅଧା କଳ୍ପ ଆମେ ଆପଣଙ୍କୁ ୟାଦ କରିଛୁ, ଏବେ ଆପଣ ମିଳିଛନ୍ତି, ଆମେ ଯାହା ଖାଉଛୁ ଆପଣ ମଧ୍ୟ ଖାଆନ୍ତୁ। ଏପରି ନୁହେଁ ଯେ ଥରେ ମନେ ପକାଇଲ ବାସ୍ ପୁଣି ତୁମେ ନିଜେ ଖାଇ ଚାଲିଲ, ତାଙ୍କୁ ଖୁଆଇବାକୁ ଭୁଲିଯିବ। ବାବାଙ୍କୁ ଭୁଲିଗଲେ ବାବା ଭୋଜନ ସ୍ୱୀକାର କରିବେ ନାହିଁ। ବହୁତ ଜିନିଷ ତ ଖାଉଛ, ଖେଚିଡ଼ି ଆମ୍ବ ମିଠା ଆଦି ଖାଉଛ, ଏପରି ନୁହେଁ କି ଆରମ୍ଭରୁ ମନେ ପକାଇଲ ପୁଣି ଭୁଲିଗଲ। ତେଣୁ ଅନ୍ୟ ଜିନିଷ ସେ କିପରି ଖାଇବେ? ସାଜନ ନ ଖାଇଲେ ତ ମାୟା ମଝିରେ ପଶି ଖାଇଯିବ, ତାଙ୍କୁ ଖାଇବାକୁ ଦେବ ନାହିଁ। ମୁଁ ଦେଖୁଛି ମାୟା ଖାଇଯିବାରୁ ସେ ବଳବାନ ହୋଇଯାଉଛି, ତୁମକୁ ହରାଇ ଚାଲିଛି। ବାବା ସବୁ ଯୁକ୍ତି ବତାଉଛନ୍ତି। ବାବାଙ୍କୁ ୟାଦ କଲେ ବାବା ଅଥବା ସାଜନ ବହୁତ ଖୁସି ହେବେ। କହୁଛ ବାବା ତୁମ ସହିତ ବସିବୁ, ତୁମ ସହିତ ଖାଇବୁ, ଆମେ ଆପଣଙ୍କୁ ମନେ ପକାଇ ଖାଉଛୁ। ଜ୍ଞାନ ଦ୍ୱାରା ଜାଣୁଛୁ ଯେ ଆପଣ ତ ବାସନା ହିଁ ନେବେ, ଏହା ତ ଉଧାର ନେଇଥିବା ଶରୀର ଅଟେ। ମନେ ପକାଇବା ଦ୍ୱାରା ସେ ଆସିଥାନ୍ତି। ସମସ୍ତ ଆଧାର ତୁମର ୟାଦ ଉପରେ ହିଁ ରହିଛି, ଏହାକୁ ଯୋଗ କୁହାଯାଉଛି। ଯୋଗ କରିବାରେ ମେହନତ ରହିଛି, ସନ୍ନ୍ୟାସୀ ଉଦାସୀ ଏପରି କେବେ କହିପାରିବେ ନାହିଁ। ତୁମର ଯଦି ପୁରୁଷାର୍ଥ କରିବାର ଅଛି ତେବେ ବାବାଙ୍କ ଶ୍ରୀମତକୁ ନୋଟ କର, ପୁରା ପୁରୁଷାର୍ଥ କର। ବାବା ନିଜର ଅନୁଭବ ବତାଉଛନ୍ତି, କହୁଛନ୍ତି ଯେପରି କର୍ମ ମୁଁ କରିଛି ତୁମେ ମଧ୍ୟ କର, ସେହି କର୍ମ ମୁଁ ତୁମକୁ ଶିଖାଉଛି। ବାବାଙ୍କୁ ତ କର୍ମ କରିବାରେ ନାହିଁ, ସତ୍ୟ ଯୁଗରେ କେହି କର୍ମ ଭୋଗନ୍ତି ନାହିଁ। ବାବା ବହୁତ ସହଜ କଥା ବତାଉଛନ୍ତି, ତୁମ ସହିତ ବସିବି ଶୁଣିବି ଆଦି ଆଦି, ତୁମ ସହିତ ଖାଇବି, ଏହା ତୁମର ହିଁ ଗାୟନ ଅଟେ। ସାଜନ ଅଥବା ପିତା ରୂପରେ ୟାଦ କର। ଗାୟନ ରହିଛି ନା ବିଚାର ସାଗର ମନ୍ଥନ କରି ଜ୍ଞାନର ପଏଣ୍ଟସ ବାହାର କରିଥାନ୍ତି। ଏହିପରି ଅଭ୍ୟାସ କରିବା ଦ୍ୱାରା ବିକର୍ମ ମଧ୍ୟ ବିନାଶ ହେବ, ସୁସ୍ଥ ମଧ୍ୟ ରହିବ। ଯିଏ ପୁରୁଷାର୍ଥ କରିବେ ତାଙ୍କର ଲାଭ ହେବ, ଯିଏ ନ କରିବେ ତାଙ୍କର କ୍ଷତି ହେବ। ସାରା ଦୁନିଆ ତ ସ୍ୱର୍ଗର ମାଲିକ ହେବେ ନାହିଁ, ଏସବୁ ମଧ୍ୟ ହିସାବ କିତାବ ରହିଛି। ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି। ଗୀତ ତ ଶୁଣିଲ କି ବାସ୍ତବରେ ଆମେ ଯାତ୍ରା କରୁଛୁ, ଯାତ୍ରା ସମୟରେ ଭଜନ ଆଦି ତ ଖାଇବାକୁ ପଡ଼ିଥାଏ, ସଜନୀ ସାଜନ ସହିତ ପିଲାମାନେ ବାପାଙ୍କ ସହିତ ଖାଇଥାନ୍ତି। ଏଠାରେ ତ ଏହିପରି ହେଉଛି, ତୁମର ସାଜନଙ୍କ ସହିତ ଯେତେ ଲଗନ ରହିବ ସେତେ ଖୁସିର ପାରଦ ଚଢ଼ିବ, ନିଶ୍ଚୟ ବୁଦ୍ଧି ବିଜୟୀ ହୋଇଯିବ। ଯୋଗ ଅର୍ଥାତ୍ ଦୌଡ଼, ଏହା ବୁଦ୍ଧି ଯୋଗର ଦୌଡ଼। ଆମେ ଛାତ୍ର ଅଟୁ, ଶିକ୍ଷକ ଆମକୁ ଦୌଡ଼ିବା ଶିଖାଉଛନ୍ତି। ବାବା କହୁଛନ୍ତି ଏପରି ଭାବ ନାହିଁ ଯେ ଦିନରେ କେବଳ କର୍ମ ହିଁ କରିବାକୁ ହେବ, କଇଁଛ ସଦୃଶ କର୍ମ କରି ପୁଣି ୟାଦରେ ବସିଯାଅ। ଭ୍ରମରି ସାରା ଦିନ ଭୂଁ ଭୂଁ କରିଥାଏ, ପୁଣି କେହି ଉଡ଼ିଯାଆନ୍ତି କେହି ମରିଯାଆନ୍ତି, ତାହା ତ ଏକ ଉଦାହରଣ ଅଟେ। ଏଠାରେ ତୁମେ ଭୂଁ ଭୂଁ କରି ଜ୍ଞାନ ଶୁଣାଇ ନିଜ ସଦୃଶ କରୁଛ, ଏଥିରେ କାହାର ତ ବହୁତ ସ୍ନେହ ରହିଥାଏ। କେହି ପୁଣି ବ୍ରାହ୍ମଣ ଜୀବନରୁ ମରିଯାଆନ୍ତି, କେହି ଅଧାରେ ରହିଯାଆନ୍ତି, ପଳାଇ ଯାଇ ପୁଣି କୀଟ ହୋଇଯାଆନ୍ତି। ତେଣୁ ଏହିପରି ଭୂଁ ଭୂଁ କରିବା ବହୁତ ସହଜ ଅଟେ। କଥାରେ ଅଛି ମନୁଷ୍ୟରୁ ଦେବତା ହେବା ପାଇଁ ସମୟ ଲାଗି ନଥାଏ। ବର୍ତ୍ତମାନ ଆମେ ଯୋଗ ଲଗାଉଛୁ, ଦେବତା ହେବା ନିମନ୍ତେ ପୁରୁଷାର୍ଥ କରୁଛୁ। ଏହି ଜ୍ଞାନ କେବଳ ଗୀତାରେ ଥିଲା, ସେ ମନୁଷ୍ୟରୁ ଦେବତା କରିଯାଇଥିଲେ। ସତ୍ୟ ଯୁଗରେ ତ ସମସ୍ତେ ଦେବତା ଥିଲେ, ନିଶ୍ଚିତ ସଙ୍ଗମ ଯୁଗରେ ହିଁ ଆସି ସେମାନଙ୍କୁ ଦେବତା କରାଇଥିଲେ। ସେଠାରେ ତ ଦେବତା ହେବା ପାଇଁ ଯୋଗ ଶିଖାଇବେ ନାହିଁ। ସତ୍ୟ ଯୁଗ ଆଦିରେ ଦେବୀ ଦେବତା ଧର୍ମ ଥିଲା ଓ କଳିଯୁଗ ଅନ୍ତରେ ଆସୁରୀ ଧର୍ମ ରହିଛି, ଏହି କଥା କେବଳ ଗୀତାରେ ହିଁ ଲେଖାଯାଇଛି। ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ, କାହିଁକି ନା ଲକ୍ଷ୍ୟ ଉଦ୍ଦେଶ୍ୟ ବତାଇ ଦେଇଛନ୍ତି। ସେଠାରେ ସାରା ଦୁନିଆରେ ଗୋଟିଏ ଧର୍ମ ରହିବ, ସାରା ଦୁନିଆ ତ ରହିବ ନା, ଏପରି ନୁହେଁ କି ଚୀନ ୟୁରୋପ ରହିବ ନାହିଁ, ରହିବ କିନ୍ତୁ ସେଠାରେ ମନୁଷ୍ୟ ନଥିବେ। ଭାରତରେ କେବଳ ଦେବତା ଧର୍ମର ଲୋକମାନେ ରହିବେ, ଅନ୍ୟ ଧର୍ମାବଲମ୍ବୀମାନେ ନଥିବେ। ବର୍ତ୍ତମାନ ହେଉଛି କଳିଯୁଗ, ଆମେ ଭଗବାନଙ୍କ ଦ୍ୱାରା ମନୁଷ୍ୟରୁ ଦେବତା ହେଉଛୁ। ବାବା କହୁଛନ୍ତି ତୁମେ 21 ଜନ୍ମ ସଦା ସୁଖୀ ରହିବ, ଏଥି ଅସୁବିଧା କୌଣସି କଥା ହିଁ ନାହିଁ। ଭକ୍ତି ମାର୍ଗରେ ଭଗବାନଙ୍କ ପାଖକୁ ଯିବା ପାଇଁ କେତେ ପରିଶ୍ରମ କରିଛ, କହିଥାନ୍ତି ପାର ନିର୍ମାଣ ଗଲା, ଏପରି କେବେ କହିବେ ନାହିଁ ଯେ ଭଗବାନଙ୍କ ପାଖକୁ ଗଲା, କହନ୍ତି ସ୍ୱର୍ଗକୁ ଗଲା। ଜଣେ ଗଲେ ତ ସ୍ୱର୍ଗ ତିଆରି ହେବ ନାହିଁ, ସମସ୍ତଙ୍କୁ ଯିବାକୁ ହେବ। ଗୀତାରେ ଲେଖାଯାଇଛି ଭଗବାନ କାଳର କାଳ ଅଟନ୍ତି, ମଶା ସଦୃଶ ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବେ। ବୁଦ୍ଧି ମଧ୍ୟ କହୁଛି ଚକ୍ରର ପୁନରାବୃତ୍ତି ହେବ, ତେଣୁ ପ୍ରଥମେ ପ୍ରଥମେ ନିଶ୍ଚୟ ସତ୍ୟଯୁଗୀ ଦେବୀ ଦେବତା ଧର୍ମର ପୁନରାବୃତ୍ତି ହେବ, ପୁଣି ପରେ ଅନ୍ୟ ସବୁ ଧର୍ମର ପୁନରାବୃତ୍ତି ହେବ। ବାବା କେତେ ସହଜ ଭାବରେ ବୁଝାଉଛନ୍ତି। ମନ୍ମନାଭବ 5000 ବର୍ଷ ପୂର୍ବରୁ ମଧ୍ୟ ଗୀତାରେ ଭଗବାନ କହିଥିଲେ ଯେ ପ୍ରିୟ ସନ୍ତାନ ମାନେ ଯଦି କୃଷ୍ଣ କହିବେ ତେବେ ଅନ୍ୟ ଧର୍ମାବଲମ୍ବୀ ମାନେ କେହି ଶୁଣିବେ ନାହିଁ। ଭଗବାନ କହିଲେ ତ ସମସ୍ତଙ୍କୁ ଅନୁଭବ ହେବ କି ଈଶ୍ୱର ପିତା ସ୍ୱର୍ଗର ସ୍ଥାପନ କରୁଛନ୍ତି, ଯେଉଁଠାରେ ଆମେ ଯାଇ ଚକ୍ରବର୍ତ୍ତୀ ରାଜା ହେବୁ। ଏଥିରେ ଖର୍ଚ୍ଚ ଆଦିରେ କୌଣସି କଥା ନାହିଁ, କେବଳ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବାକୁ ହେବ। ତୁମ ସନ୍ତାନମାନଙ୍କୁ ବିଚାର ସାଗର ମନ୍ଥନ କରିବାକୁ ହେବ, କର୍ମ କରି ଦିନ ରାତି ଏହିପରି ପୁରୁଷାର୍ଥ କରିଚାଲ। ବିଚାର ସାଗର ମନ୍ଥନ ନ କଲେ ବାବାଙ୍କୁ ୟାଦ କରିପାରିବ ନାହିଁ। କେବଳ କର୍ମ କଲେ ରାତ୍ରିରେ ମଧ୍ୟ ସେହି ଖିଆଲ ଚାଲୁଥିବ। ଯେଉଁମାନେ ଘର ତିଆରି କରୁଛନ୍ତି ତାଙ୍କର କେବଳ ଘର ତିଆରି କରିବାର ହିଁ ଖିଆଲ ଆସିବ, ଯଦିଓ ବିଚାର ସାଗର ମନ୍ଥନ କରିବାର ଦାୟିତ୍ୱ ଏହାଙ୍କ ଉପରେ ରହିଛି। କିନ୍ତୁ କହୁଛନ୍ତି କଳସ ଲକ୍ଷ୍ମୀଙ୍କୁ ଦିଆଯାଇଛି, ତେଣୁ ତୁମେ ଲକ୍ଷ୍ମୀ ହେଉଛ ନା। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତି। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1, ଶ୍ରୀମତକୁ ନୋଟ୍ କରି ଅର୍ଥାତ୍ ଖାତାରେ ଲେଖି ପୁରୁଷାର୍ଥ କରିବାକୁ ହେବ। ବାବା ଯେପରି କର୍ମ କରି ଶିଖାଇଛନ୍ତି ସେହିପରି ହିଁ କରିବାକୁ ହେବ। ବିଚାର ସାଗର ମନ୍ଥନ କରି ଜ୍ଞାନର ପଏଣ୍ଟସ ବାହାର କରିବାକୁ ହେବ। ଧାରଣା ନମ୍ବର 2, ନିଜକୁ ନିଜ ସହିତ ପ୍ରତିଜ୍ଞା କରିବାକୁ ହେବ କି ମୁଁ ବାବାଙ୍କ ସ୍ମୃତିରେ ହିଁ ଭଜନ କରିବି, ତୁମ ସହିତ ଖାଇବି, ତୁମ ସହିତ ବସିବି ଆଦି ଆଦି। ଏହି ପ୍ରତିଜ୍ଞାକୁ ଦୃଢ ଭାବରେ ପାଳନ କରିବାକୁ ପଡ଼ିବ। ଆଜିର ବରଦାନ, କର୍ମ ଏବଂ ସମ୍ବନ୍ଧ ଉଭୟରେ ସ୍ୱାର୍ଥ ଭାବନା ଠାରୁ ମୁକ୍ତ ରହୁଥିବା ବାବାଙ୍କ ସମାନ କର୍ମାତୀତ ହୁଅ। ବାବା ବରଦାନଙ୍କୁ ବିସ୍ତାରରେ ବତାଉଛନ୍ତି, ତୁମମାନଙ୍କର ସେବା ହେଲା ସମସ୍ତଙ୍କୁ ମୁକ୍ତ କରିବା, ତେଣୁ ଅନ୍ୟମାନଙ୍କୁ ମୁକ୍ତ କରିବାକୁ ଯାଇ ନିଜକୁ କୌଣସି ବନ୍ଧନରେ ବାନ୍ଧି ଦିଅ ନାହିଁ। ଯେତେବେଳେ ସମସ୍ତ ବିନାଶୀ ମୋର ଠାରୁ ମୁକ୍ତ ହୋଇଯିବ, ସେତେବେଳେ ଯାଇ ଅବ୍ୟକ୍ତ ସ୍ଥିତିର ଅନୁଭବ କରିପାରିବ। ଯେଉଁ ପିଲାମାନେ ଲୌକିକ ଏବଂ ଅଲୌକିକ କର୍ମ ଏବଂ ସମ୍ବନ୍ଧ ଦୁଇଟି ଯାକରେ ସ୍ୱାର୍ଥ ଭାବନା ଠାରୁ ମୁକ୍ତ ଅଟନ୍ତି, ସେହିମାନେ ହିଁ ବାବାଙ୍କ ସମାନ କର୍ମାତୀତ ସ୍ଥିତିର ଅନୁଭବ କରିପାରିବେ। ତେଣୁ ଚେକ୍ କର ମୁଁ କେତେ ପରିମାଣରେ କର୍ମର ବନ୍ଧନ ଠାରୁ ସ୍ୱତନ୍ତ୍ର ହେଲିଣି। ବ୍ୟର୍ଥ ସ୍ୱଭାବ ସଂସ୍କାର ବଶୀଭୂତ ହେବାରୁ ମଧ୍ୟ ମୁକ୍ତ ହେବା ଦରକାର। ଆଜିର ସ୍ଲୋଗାନ, ଯେଉଁମାନେ ସରଳ ଚିତ୍ତ ଏବଂ ସହଜ ସ୍ୱଭାବଯୁକ୍ତ ଆତ୍ମା ସେହିମାନେ ହିଁ ସହଜ ଯୋଗୀ ଅଟନ୍ତି ତଥା ଭୋଳାନାଥ ବାବାଙ୍କର ପ୍ରିୟ ଅଟନ୍ତି। ଓମ୍ ଶାନ୍ତି।